श्रीमद्भगवद्गीता पञ्चमध्याय श्लोक कोरिये
न
प्रभुषेत् प्राप्य न
प्राप्य
असमूढो ब्रह्मणि पितः
प्राप्य
नो द्विजे प्राप्यता प्रियम्
प्रियम्
न
प्रहुष्यत् प्रियं प्राप्य
न प्रहुष्यत् प्रियं प्राप्य
न द्विजेत् प्राप्य च प्रियं
न द्विजेत् प्राप्य च प्रियं
स्थिरबुद्धिरसम्मूढो ब्रह्मविद्ब्रह्मणि स्थितः ब्रह्मस्तर बा दिव्य स्तर रही बुझे पड़
ବାହାରେ ଗୋପାଳ କହୁଛନ୍ତି ଯେ ଆତ୍ମାନୁଭୂତି ଲାଭ କରୁଥିବା ବ୍ୟକ୍ତିର ଲକ୍ଷଣ ଏଠାରେ ଦିଆଯାଇଛି। ପ୍ରଥମ ଲକ୍ଷଣ ହେଲା ସେ ଭୁଲରେ ଏ ଶରୀରକୁ ଆତ୍ମା ବୋଲି ଭାବେ ନାହିଁ କିମ୍ବା ତଦ୍ୱାରା ବିମୋହିତ ହୁଏ ନାହିଁ। ସେ ଭଲ ଭାବରେ ଜାଣିଥାଏ ଯେ ସେ ଏ ଶରୀର ନୁହେଁ, ସେ ପରମପୁରୁଷ ଭଗବାନଙ୍କର କ୍ଷୁଦ୍ର ଅଂଶ ବିଶେଷ ଅଟେ। ତେଣୁ ସେ ଏ ଶରୀରର ସୁଖକାରୀ କୌଣସି ପଦାର୍ଥ ପାଇଲେ ଖୁସି ହୁଏ ନାହିଁ କିମ୍ବା ଏ ଶରୀର ସମ୍ବନ୍ଧୀୟ କିଛି ପଦାର୍ଥ ହରାଇଲେ ଦୁଃଖିତ ହୁଏ ନାହିଁ। ଏ ପ୍ରକାର ମାନସିକ ସ୍ଥିରତାକୁ ସ୍ଥିର ବୃଦ୍ଧି କରାଯାଏ। ସେ ଏ ସ୍ଥୂଳ ଶରୀରକୁ ଆତ୍ମା ବୋଲି ଭାବି କେବେ ହେଲେ ବିମୋହିତ ହୁଏ ନାହିଁ କିମ୍ବା ସେ ଏ ଶରୀରକୁ ସ୍ଥାୟୀ ପଦାର୍ଥ ବୋଲି ଭାବେ ନାହିଁ ଏବଂ ଆତ୍ମାର ଅସ୍ତିତ୍ୱକୁ ଅସ୍ୱୀକାର କରେ ନାହିଁ। ଏହି ଜ୍ଞାନ ତାକୁ ଭଗବାନଙ୍କ ସମ୍ବନ୍ଧରେ ପୂର୍ଣ୍ଣ ଜ୍ଞାନ ହାସଲ କରିବା ଦିଗରେ ସାହାଯ୍ୟ କରେ, ଅର୍ଥାତ୍ ଉଚ୍ଚ ଜ୍ଞାନ ସ୍ତରକୁ ତାକୁ ଉନ୍ନୀତ କରେ। ଫଳରେ ସେ ଅଦ୍ୱୈତ ଜ୍ଞାନ ଭଗବାନଙ୍କୁ ଜାଣିପାରେ, ଅର୍ଥାତ୍ ଭଗବାନଙ୍କ ସମ୍ବନ୍ଧୀୟ ପୂର୍ଣ୍ଣ ଜ୍ଞାନ ବ୍ରହ୍ମ ପରମାତ୍ମା ଓ ଭଗବାନଙ୍କ ସମ୍ବନ୍ଧୀୟ ଜ୍ଞାନ ପ୍ରାପ୍ତ ହୋଇପାରେ। ଏହିପରି ଭାବରେ ସେ ଭଲ ଭାବରେ ତାର ସ୍ୱରୂପ ସ୍ଥିତିକୁ ବୁଝିପାରେ। ସେ ଆଉ ଭ୍ରମରେ ସବୁଦିଗରୁ ଭଗବାନଙ୍କ ସହ ଏକ ହେବାକୁ ଚେଷ୍ଟା କରେ ନାହିଁ। ଏହାକୁ ବ୍ରହ୍ମାନୁଭୂତି ଲାଭ ବା ଆତ୍ମାନୁଭୂତି ଲାଭ ବୋଲି କୁହାଯାଏ। ଏ ପ୍ରକାର ସ୍ଥିର ଚେତନାକୁ କୃଷ୍ଣ ଚେତନା ବୋଲି କୁହାଯାଏ। ତେଣୁ ସର୍ବପ୍ରଥମେ ଆମମାନଙ୍କର ସ୍ୱାଗତ, ମୋତେ ପ୍ରତ୍ୟେକ ଯଦି ମୋର କୌଣସି ଯୋଗ୍ୟତା ନାହିଁ, ମୋତେ ଆପଣମାନେ ବହୁତ ଆନ୍ତରିକ ସହିତ ସ୍ୱାଗତ ଜଣାଇବେ, ସେଥିପାଇଁ ମୁଁ ଆପଣମାନଙ୍କ କୃତଜ୍ଞ। ବିଶେଷ ଭାବରେ ଆମମାନଙ୍କ ଭିତରେ ହଉ ଯିଏକି ଏହି ସ୍ଥାନରେ ତାଙ୍କର ବିବାହ ହୋଇଛି, ତେଣୁ ସେ ଯୁଆଡ଼େ ରହିଲେ ମଧ୍ୟ ସେ ଏହି ସ୍ଥାନର କେମିତି ପ୍ରକୃତ ଉନ୍ନତି ହୋଇପାରିବ ସେଥିପାଇଁ ସେ ସବୁବେଳେ ଆନ୍ତରିକ ଭାବେ ଚେଷ୍ଟା କରିଛନ୍ତି। ତେଣୁ ପ୍ରକୃତରେ ଆମର ମଙ୍ଗଳ କେଉଁଠି ହେବ ଲୋକମାନେ ଜାଣନ୍ତି ନାହିଁ। ଆମର ମଙ୍ଗଳ କେବଳ ଭଗବାନଙ୍କ, ଭଗବାନ ହେଉଛନ୍ତି ମଙ୍ଗଳମୟ। ଆପଣମାନେ ଜାଣିଥିବେ ମଙ୍ଗଳମ ଭଗବାନ ବିଷ୍ଣୁ, ମଙ୍ଗଳମ ପୁଣ୍ଡରୀକାକ୍ଷ, ମଙ୍ଗଳମ ଗୌରଧ୍ୱଜ, ଭଗବାନଙ୍କୁ ସବୁ ସବୁକିଛି ମଙ୍ଗଳମୟ। ଯାହା କଲେ ମଧ୍ୟ ଏମିତି ସେ ଶତ୍ରୁକୁ ଯିଏ ଶତ୍ରୁ ଉପରେ ଭଗବାନଙ୍କୁ ଯାଆନ୍ତି, ଯେମିତି ଆପଣ ଜାଣିଥିବେ ପୁତନା ଭଗବାନ ଯେତେବେଳେ ଛଅ ଦିନ ହେଇଥିଲେ ସେତେବେଳେ ସେ ପୁତନା ନିଜର ସ୍ଥାନରେ କାଳକୁଟ ଗୀତ ଭରି ଭଗବାନ ହତ୍ୟା କରିବା ପାଇଁ ଆସିଥିଲା। ଯଦିଓ ଭଗବାନ ତାକୁ ହତ୍ୟା କରିଛନ୍ତି, ତାର ସ୍ତନ୍ୟପାନ କରି ସେ ବିଷ ସହିତ ତାର ପ୍ରାଣବାୟୁକୁ ମଧ୍ୟ ନେଇଯାଇଛନ୍ତି, ଚୁଟି ନେଇଛନ୍ତି ଏବଂ ସେ ମୃତ୍ୟୁବରଣ କରିଛନ୍ତି, କିନ୍ତୁ ତଥାପି ସେ ତାଙ୍କୁ ତାଙ୍କ ମା ଯଶୋଦାଙ୍କୁ ଯେଉଁ ସ୍ଥାନ ଦେଇଥିଲେ ସେଇ ସ୍ଥାନକୁ ପ୍ରଦାନ କରିଛନ୍ତି। ତେଣୁ ଏଭଳି କୃପାଳୁ ଆଉ କିଏ ବ୍ୟକ୍ତି ଅଛନ୍ତି ଯାହାଙ୍କ ଶରଣରେ ଆମେ ଯିବା ବୋଲି ଆମର ଉଦ୍ଧବ ଯିଏକି ଭଗବାନଙ୍କର ଅତ୍ୟନ୍ତ ପ୍ରିୟ ଭକ୍ତ, ଭାଗବତ ତୃତୀୟ ସ୍ତମ୍ଭରେ ଏ କଥା ବିଦ୍ରୋହ କହୁଛନ୍ତି। ତେଣୁ ପ୍ରକୃତ ମଙ୍ଗଳ ଆମର ସେଇ ହରିବ ଭାଗବତ ମାନେ ଶାସ୍ତ୍ରୀୟ ବନ୍ଧ କୁହାଯାଇଛି, ନହିଁ ଅନ୍ୟ କଥା ବିଶେଷ ସଂସ୍କୃତା ଇହ ବାସୁଦେବେ ଭଗବତୀ ଭକ୍ତି ଯୋଗ ଲୋକ ଘରେ। ଆମେ ଅନ୍ୟ କୌଣସି ପନ୍ଥାରେ ଆମେ ମଙ୍ଗଳ ପ୍ରାପ୍ତ ହୋଇପାରିବା ନାହିଁ। ପ୍ରକୃତ ମଙ୍ଗଳ ଆମର ହୋଇପାରିବ ଯଦି ଆମେ ଭଗବାନ ଯିଏକି ବାସୁଦେବ, ବସୁଦେବଙ୍କର ପୁତ୍ର। ବସୁଦେବ କହିଲେ ଏଇ ଭୌତିକ ଜଗତର ତ୍ରିଗୁଣ ରହିଛି, ସତ୍ୱ ରଜ ତମ, ତ୍ରିଗୁଣ ଦ୍ୱାରା ସମସ୍ତେ ଆମେ ପରିଚାଳିତ ହେଉଛେ। ସେଇ ସବୁ ଶ୍ରେଷ୍ଠ ସ୍ତର ହେଉଛି ବସୁଦେବ ସ୍ତର, ସେ ସତ୍ୱ ସ୍ତର ହେଉଛି ସବୁ ଶ୍ରେଷ୍ଠ ସ୍ତର, ତାର ଉର୍ଦ୍ଧ୍ୱ ହେଉଛି ଶୁଦ୍ଧ ସତ୍ୱ ସ୍ତର, ଯେଉଁ ଶୁଦ୍ଧ ସତ୍ୱ ସ୍ତର ଭିତରେ ଏଠାରେ କୁହାଯାଉଛି। ସେଇ ସ୍ତରକୁ ବାସୁଦେବ ବୋଲି ମଧ୍ୟ କୁହାଯାଏ, ବସୁଦେବ ସ୍ତର ବୋଲି କୁହାଯାଏ। ଶୁଦ୍ଧ ସତ୍ୱ ଯେଉଁମାନେ ଯାଇଛନ୍ତି ତାଙ୍କୁ ବସୁଦେବ ବୋଲି କୁହାଯାଉଛି। ତେଣୁ ଯେଉଁମାନେ ସେଇ ସ୍ତରକୁ ଯାଉଛନ୍ତି ସେମାନେ ଭଗବାନ ବାସୁଦେବକୁ ପ୍ରାପ୍ତ ହେଉଛନ୍ତି। ତେଣୁ ସେ ହେଉଛନ୍ତି ଭଗବାନ। ଭଗବାନ କହିଲେ ଛଅ ପ୍ରକାର ଐଶ୍ୱର୍ଯ୍ୟ ରହିଛି, ଯେତେ ଐଶ୍ୱର୍ଯ୍ୟ ଆମେ ଦେଖୁଛେ, ଯେତେ ଧନ ସମ୍ପତ୍ତି ଦେଖୁଛେ, ଯେତେ ଶକ୍ତି ଦେଖୁଛେ, ଯେତେ ଦଶ ଅଛି, କେତେ ବୈରାଗ୍ୟ ଅଛି, କେତେ ଜ୍ଞାନ ଅଛି, କେତେ ଐଶ୍ୱର୍ଯ୍ୟ ସମଗ୍ରସ୍ୟ ବିଦ୍ୟସ୍ୟ ଯଶସ୍ୟ ଶ୍ରେୟ, କେତେ ସୌନ୍ଦର୍ଯ୍ୟ ଅଛି, ଏ ସବୁର ଯେ ପୂର୍ଣ୍ଣ ଭାବରେ ପ୍ରାପ୍ତ ଅଛନ୍ତି, ଯାହା ପୂର୍ଣ୍ଣ ଭାବରେ ଜ୍ଞାନ ପାଖରେ ଅଛି, ସେ ହେଉଛନ୍ତି ଭଗବାନ। ତେଣୁ ସେଇ ବାସୁଦେବେ ଭଗବତୀ, ତାଙ୍କ ପ୍ରତି ଯଦି ଆମେ ଭକ୍ତି ଆଚରଣ କରିପାରିବା, ସେ ହେଉଛି ପ୍ରକୃତରେ ଆମେ ଯେଉଁ ପ୍ରକୃତ ଜଗତ ଆସିଛେ। ଏ ସଂସ୍କୃତି ରହିଛି, ଏଠି ଜନ୍ମମୃତ୍ୟୁ ରହିଛି, ଏଠି ଅମଙ୍ଗ ସବୁ ରହିଛି, କିନ୍ତୁ ଜଣେ ଯଦି ଭଗବାନଙ୍କ ସ୍ମରଣରେ ଯାଆନ୍ତି, ତାହେଲେ ସେ ସମସ୍ତ ମଙ୍ଗଳ ପ୍ରାପ୍ତ ହେବେ। ତେଣୁ ପ୍ରଭୁ ଆପଣମାନଙ୍କର ମଙ୍ଗଳ ପାଇଁ ଏଇ ବ୍ୟବସ୍ଥା କରିଛନ୍ତି। ଏଠି ଯୋଉ ଆଶ୍ରମ ହେଇଛି ଭାଗବତ ଆଶ୍ରମ, ରାଧାକୃଷ୍ଣଙ୍କ ଆଶ୍ରମ, ଭଗବାନଙ୍କ ଏଇ ସତ୍ସଙ୍ଗ ବହୁତ ଦୁର୍ଲଭ ଭୌତିକ ଜଗତରେ। ଏ ସତ୍ସଙ୍ଗର ମହିମା ଭାଗବତଙ୍କ ଏକ ଆଶ୍ରମରେ ବର୍ଣ୍ଣନା କରାଯାଇଛି ଏବଂ ଅନ୍ୟ ସ୍ଥାନମାନଙ୍କରେ ମଧ୍ୟ ବର୍ଣ୍ଣନା କରାଯାଇଛି। ଏ ସତ୍ସଙ୍ଗର କେତେ ଫଳ ରହିଛି ଏବଂ ଚିନ୍ତା କରିପାରିବା ନାହିଁ। ତେଣୁ ଏ ସତ୍ସଙ୍ଗ ଯାହାକି ସ୍ୱର୍ଗ ମୁକ୍ତି ଏସବୁ ମଧ୍ୟ ଏ ସତ୍ସଙ୍ଗ ସହିତ ତୁଳନୀୟ ନୁହେଁ, ଏତେ ସତ୍ସଙ୍ଗର ମହିମା ରହିଛି। ତେଣୁ ସେଇ ସତ୍ସଙ୍ଗର ବ୍ୟବସ୍ଥା ଏଠାରେ କରାଯାଇଛି। ଏଠି ଆପଣମାନେ କହୁଥିଲେ ସକାଳେ ମଙ୍ଗଳାରତି ହେଉଛି, ଭାଗବତ କ୍ଲାସ୍ ହେଉଛି, ସନ୍ଧ୍ୟାବେଳେ ସନ୍ଧ୍ୟା ଆଳତି ହେଉଛି, ଭଗବଦ୍ଗୀତା ପ୍ରବର୍ତ୍ତନ ଦିଆଯାଉଛି, ଭଗବଦ୍ଗୀତା କୁହାଯାଉଛି। ଏମାନଙ୍କ ମଙ୍ଗଳ ପାଇଁ ଭଗବାନ ଏସବୁ ଶାସ୍ତ୍ର ରଚନା କରିଛନ୍ତି। ମାୟାମୁଗ୍ଧ ଜୀବେ ନାହିଁ କୃଷ୍ଣ ସ୍ମୃତି ଜ୍ଞାନ, ଆମେ ଭଗବାନଙ୍କୁ ଭୁଲି ଯାଇଛେ, ସେଥିପାଇଁ ଜୀବେ ଉପାୟ କହିଲା କୃଷ୍ଣ ବେଦ ପୁରାଣ। ବେଦ ପୁରାଣ ଯେଉଁ ରହିଛି ଇଏ ଆମ ପ୍ରତି କୃପା କରି ଭଗବାନ ଦେଇଛନ୍ତି, ପ୍ରଦାନ କରିଛନ୍ତି। ତେଣୁ ଆପଣମାନେ ଜୀବନ୍ତ ଖୁବ୍ ଭାଗ୍ୟବାନ ଜୀବ ବୋଲି କୁହାଯାଇଛି, ସେମାନେ ଏଇଭଳି ଭାବରେ ଏଇ ସତ୍ସଙ୍ଗର ଆଶ୍ରୟ ନିଅନ୍ତି। ଚୈତନ୍ୟ ମହାପ୍ରଭୁ କହିଛନ୍ତି ଯେ ଏଇ ରୂପେ ବ୍ରହ୍ମାଣ୍ଡରେ ଭୂମିତି କୌଣ ଭାଗ୍ୟବାନ ଜୀବ ଗୁରୁ କୃଷ୍ଣ ପ୍ରସାଦ ପାଏ ଭକ୍ତି ଲତା ବିଜ। ସମସ୍ତେ ଭୌତିକ ଜଗତରେ ଜନ୍ମ ମୃତ୍ୟୁ ଭୋଗ କରି ଚାଲିଛନ୍ତି। ପୁନରତି ଜନନମ ପୁନରତି ମରଣମ ପୁନରତି ଜନନୀ ଯଥାରେ ଶୟନ, ଏଇଭଳି ଭାବରେ ବହୁତ ଦୁଃଖ କଷ୍ଟରେ ସମସ୍ତେ ରହିଛନ୍ତି। ଜଣେ ଯେତେ ଉନ୍ନତର ଲୋକ ଗଲେ ମଧ୍ୟ ଦେବଲୋକ ମହଲୋକ ଜନଲୋକ ଇତ୍ୟାଦି ବ୍ରହ୍ମଲୋକ ପର୍ଯ୍ୟନ୍ତ ବ୍ରହ୍ମର ଲୋକର ଯେଉଁ ଐଶ୍ୱର୍ଯ୍ୟ ରହିଛି, ଭଗବଦ୍ଗୀତା ଅଷ୍ଟମଧ୍ୟରେ ଭଗବାନ କହିଛନ୍ତି ତାଙ୍କର ଐଶ୍ୱର୍ଯ୍ୟ। ଆମେ ଏଇଥିରୁ ଜାଣିବା ଯେ ତାଙ୍କର ଗୋଟେ ଦିନ ଆମର ହେଉଛି 1000 ଦିବ୍ୟ ଯୁଗ, କୋଟି କୋଟି ବର୍ଷ ଆମର ଅଛି ବା ପୃଥିବୀର ବର୍ଣ୍ଣନା ଅନୁସାରେ ଏତେ ଐଶ୍ୱର୍ଯ୍ୟ ତାଙ୍କର ରହିଛି। କିନ୍ତୁ ଯେତେ ଯେଉଁଠି ଗଲେ ମଧ୍ୟ ଏଇ ଜନ୍ମ ମୃତ୍ୟୁ ଲାଗି ରହିଛି, ଦୁଃଖ ଏ କଷ୍ଟ ଲାଗି ରହିଛି, ଦୋଷ ଲାଗି ରହିଛି। କିନ୍ତୁ ଜଣେ ଯେତେବେଳେ ଏଇ ସଂସ୍କୃତି ଭିତରେ ରହିଲେ ମଧ୍ୟ ଯଦି ଭଗବାନଙ୍କ ପାଦରେ ଆଶ୍ରୟ ନେଲେ, ଭଗବାନଙ୍କୁ ଭକ୍ତି କଲେ, ତାହେଲେ ସେ ଏଥିରୁ ମୁକ୍ତ ହୋଇଯିବେ, ବହୁତ ସହଜରେ ମୁକ୍ତ ହୋଇଯିବେ। ତେଣୁ ଏଇ ଯେଉଁମାନେ ପ୍ରକୃତରେ ଭାଗ୍ୟବାନ ସେମାନେ ଏଇ ଗୁରୁଙ୍କର ଫଳାଶ୍ରୟ କରି ଭଗବାନଙ୍କୁ କୃପାରୁ ଗୁରୁଙ୍କର କୃପାରୁ ଏଇ ଭକ୍ତିଲତା ପ୍ରାପ୍ତ ହୁଅନ୍ତି। ଯେଉଁ ଭକ୍ତିଲତା ପ୍ରାପ୍ତ ହେଲେ ଭଗବାନଙ୍କୁ ଯଦି ଭକ୍ତି ସେମାନେ ଆଚରଣ କରନ୍ତି, ଭଗବାନଙ୍କ ସେବାରେ ବ୍ରତ ହୁଅନ୍ତି, ଭଗବାନଙ୍କ ଭଜନ କରନ୍ତି, ହରେ କୃଷ୍ଣ 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 ହରେ ହରେ, ହରେ ରାମ ରାମ ରାମ। ତେଣୁ ଆମର ଶାସ୍ତ୍ରରେ ମଧ୍ୟ କୁହାଯାଇଛି ଯେଉଁମାନେ କଳିଯୁଗରେ ବିଶେଷ ଭାବରେ କଳିଯୁଗର ଯୁଗ ହେଉଛି ଅନ୍ଧକାରମୟ ଯୁଗ, ବହୁତ ପ୍ରକାର ଅସୁବିଧା କଳିଯୁଗ ରହିଛି। କିନ୍ତୁ ଯେଉଁମାନେ ଏ କଳିଯୁଗରେ ଏଇ ଭାଗବତଙ୍କର ଆଶ୍ରୟ ନେବେ, ଭଗବଦ୍ଗୀତା ଇତ୍ୟାଦି ଶାସ୍ତ୍ରମାନଙ୍କର ଆଶ୍ରୟ ନେବେ, ସେମାନେ ପ୍ରକୃତରେ ଜାଣିପାରିବେ କେଉଁଟା ପଥ, କେଉଁଟା ଆମେ ଯିବା କଥା, ସେ ପଥରେ ଜାଣିପାରିବେ। ଏବଂ ବର୍ଣ୍ଣନା କରାଯାଇଛି କଳିଯୁଗର ଯେଉଁ ଯୁଗ ଧର୍ମ ସେ ହେଉଛି ଭଗବାନଙ୍କର ନାମ କୀର୍ତ୍ତନ, ଯାହାକି ଆପଣମାନେ ବର୍ତ୍ତମାନ କଲେ ନାମ କୀର୍ତ୍ତନ କଲେ। ତେଣୁ ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି ସେମାନେ କଳିଯୁଗରେ ଏଇ ନାମ କୀର୍ତ୍ତନର ଆଶ୍ରୟ ନିଅନ୍ତି, ସେମାନେ ଯେଉଁମାନେ ଅତ୍ୟନ୍ତ ବୁଦ୍ଧିମାନ ବ୍ୟକ୍ତି। ତେଣୁ ଯାହା ହଉ ଆମେମାନେ ଏଇ ଭଗବଦ୍ଗୀତା ଭଗବାନ କରୁଛନ୍ତି, ମା ଭଗବାନ ସେବନ କରୁଛନ୍ତି, କାର୍ଯ୍ୟ ସମସ୍ତଙ୍କର କାର୍ଯ୍ୟ କିଛି ରହିଛି, ଘରର ବିଭିନ୍ନ ସଂସ୍କାର ବିଭିନ୍ନ ପ୍ରକାର ଯେଉଁ ରହିଛି ଦାୟିତ୍ୱ ରହିଛି, ସେ ଦାୟିତ୍ୱ ନେଇକି ମଧ୍ୟ ଆମେ ଏଇ ଭଗବାନଙ୍କ ସହିତ ଯୁକ୍ତ ହେଇପାରିବା। ଏଇ ଯେଉଁ ଇସ୍କନ ଯେଉଁ ରହିଛି ଇସ୍କନ ସଂସ୍ଥା, ଇସ୍କନ ସଂସ୍ଥା ହେଉଛି ଏଇ ଭଗବତ ଗୀତା ଭାଗବତ ଉପରେ ଆଧାରିତ ଏହି ସଂସ୍ଥା। ଭଗବାନ ଯାହା କହିଛନ୍ତି ତାହା ଆମେ ଏଟାକୁ ନିଜ ଜୀବନରେ ଦେବୁ। ତେଣୁ ଏଇସବୁ ଯେଉଁ ରହିଛି ଭଗବତ ଶବ୍ଦ ସବୁ ରହିଛି, ପରମାର୍ଥର ଶବ୍ଦ ସବୁ ରହିଛି, ଏ ଶବ୍ଦରୁ ତ ଆମ ପାଇଁ କଷ୍ଟ ହେଇପାରେ। ଯେଉଁ ରହିଛି ପଞ୍ଚମଠାରେ ଥିବା ଯେଉଁ କଷ୍ଟ ଶବ୍ଦ ସବୁ ରହିଛି, କିନ୍ତୁ ଆମେ ଯଦି ଏଇଟାକୁ ଶୁଣିବା ସବୁବେଳେ ନିତ୍ୟ ଭାଗବତ ସେବା ପ୍ରତିଦିନ ଯଦି ଆମେ ଶୁଣିବା, ଆସ୍ତେ ଆସ୍ତେ ଆମେ ଉନ୍ନତି ମାର୍ଗରେ ଅଗ୍ରସର ହେବା। ଏ ଯେଉଁ ଚେତନା କଥା କୁହାଯାଉଛି, ଏଇ ଚେତନା ସ୍ତର ଆମେ ପ୍ରାପ୍ତ ହେବା। ଯେଉଁ ମନୁଷ୍ୟ ମାନେ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛେ, 80 ଲକ୍ଷ ଜନ୍ମ ପରେ ଜଣେ ମାନବ ଜନ୍ମ ପାଉଛି ପଦ୍ମପୁରାଣରେ ବର୍ଣ୍ଣନା କରାଯାଇଛି। 9 ଲକ୍ଷ ପ୍ରକାର ଜଳ ଯିବ ଆପଣମାନଙ୍କର ସମୁଦ୍ରରେ, ମାଛ ଚୁଡ଼ୁକୁ ଧରିବା ପାଇଁ ଲୋକମାନେ ବହୁତ ପ୍ରବଳ ଭାବରେ ଆସକ୍ତି ହେଇଯାଉଛନ୍ତି। ଏ 9 ଲକ୍ଷ ପ୍ରକାର ଜୀବ ଚାହେଁ ମଧ୍ୟ ସେଇ ଜଳଜୀବ ଥିଲେ ଦିନେ, 9 ଲକ୍ଷ ପ୍ରକାର ଜଳଜୀବ ଅଛନ୍ତି। ତାପରେ ପୁଣି ଜଳଜୀବ ସରିଲା ପରେ ଜଣେ ବୃକ୍ଷଲତା ଇତ୍ୟାଦି ସ୍ଥାବର ଜୀବନ କରାଯାଉଛି, ଗୋଟିଏ ସ୍ଥାନରେ ରହୁଛନ୍ତି। 20 ଲକ୍ଷ ପ୍ରକାର ଏଭଳିଆ ଜୀବନ ଅଛି। ତାକୁ ଭିତରେ ସରିଲା ପରେ ପୁଣି 11 ଲକ୍ଷ ପ୍ରକାରର ଛୋଟ ଛୋଟ କୀଟ ପତଙ୍ଗ ଜୀବନ ଅଛି, କୃମେୟ ରୁଦ୍ର ସଂଖ୍ୟା ହୋଇପାରୁଛି। ସେଇଟା ଯଦି ସାରିଲା ପରେ ଜଣେ ପକ୍ଷୀ ଜୀବନ ପ୍ରାପ୍ତ ହେଉଛି, 10 ଲକ୍ଷ ପ୍ରକାର ପକ୍ଷୀ ଜୀବନ ରହିଛି, ଏବଂ ପୁଣି ତାପରେ 30 ଲକ୍ଷ ପ୍ରକାର ପଶୁ ଜୀବନ ଜଣେ ପ୍ରାପ୍ତ ହେଉଛି। ତେଣୁ ଏହିଭଳି ଭାବରେ 80 ଲକ୍ଷ ଜନ୍ମ ବିକି ଯାଉଛି ଆମର, ବିକିଗଲା ପରେ ଜଣେ ମାନବ ଜନ୍ମ ପ୍ରାପ୍ତ ହେଉଛି। ତେଣୁ ଏଇ ଯେଉଁ ମାନବ ଜନ୍ମ ଏଟା ପ୍ରାପ୍ତ ହେଇଛି, ଗୋଟେ ଉନ୍ନତ ଚେତନା ସେ ପ୍ରାପ୍ତ ହେଇଛି, ଯେଉଁ ଚେତନା ପଶୁ ପକ୍ଷୀ ଆଦି ଇତର ଜୀବମାନଙ୍କର ସେ ଚେତନା ନାହିଁ, ଏତେ ଉନ୍ନତ ଚେତନା ସେମାନେ ପ୍ରାପ୍ତ ହେଇନାହାନ୍ତି। ତେଣୁକରି ଆମର ସମସ୍ତ ଶାସ୍ତ୍ର ଯିଏ ରଚନା କଲେ ବ୍ୟାସଦେବ, ଯିଏକି ଭଗବାନଙ୍କ ଜଣେ ଅବତାର, ସେ ଅନ୍ତିମରେ ବେଦାନ୍ତ ସୂତ୍ର ରଚନା କରିଛନ୍ତି। ସେଇ ବେଦାନ୍ତ ସୂତ୍ରରେ ସେ ପ୍ରଥମେ ସୂତ୍ର ଦେଇଛନ୍ତି ଅଥାତୋ ବ୍ରହ୍ମ ଜିଜ୍ଞାସା। ଅଥାତ କହିବାର ଉଦ୍ଦେଶ୍ୟ ହେଉଛି ଜଣେ 80 ଲକ୍ଷ ଜନ୍ମ ପାର ହେଲା ପରେ ଜଣେ ମାନବ ଜନ୍ମ ପାଉଛି, ତା ଗୋଟେ ଉନ୍ନତ ଚେତନା ସେ ପ୍ରାପ୍ତ ହେଉଛି, ସେଇ ଉନ୍ନତ ଚେତନାରେ ସେ ବ୍ରହ୍ମ ଜିଜ୍ଞାସା କରିପାରିବ। ଅନ୍ୟ ପଶୁପକ୍ଷୀମାନେ ମାନେ ବ୍ରହ୍ମ ଜିଜ୍ଞାସା କରିପାରିବେ ନାହିଁ। ତେଣୁ ଆମେ କହିବା, ଯେଉଁମାନେ ପ୍ରକୃତରେ ଏଇ ବ୍ରହ୍ମ ଜିଜ୍ଞାସା କରୁଛନ୍ତି, ମୁଁ କିଏ ପ୍ରକୃତରେ, ମୁଁ କିଏ, ମୋର କାହିଁକି କାହିଁକି ଏଠି ଦୁଃଖ ଭୋଗ କରୁଛି, ମୁଁ କେମିତି ଏ ଦୁଃଖରୁ ମୁକ୍ତି ପାଇପାରିବି, ଏହିସବୁ ଜିଜ୍ଞାସା ଜଣେ ଯେତେବେଳେ କରୁଛି ତାକୁ ବ୍ରହ୍ମ ଜିଜ୍ଞାସା କରୁଛି। ତେଣୁ ଏଇ ବ୍ରହ୍ମ ଜିଜ୍ଞାସା ଯେଉଁମାନେ କରୁଛନ୍ତି, ପ୍ରକୃତରେ ତାଙ୍କର ମାନବ ଜନ୍ମ ଆରମ୍ଭ ହେଉଛି। ଯେଉଁମାନେ ବ୍ରହ୍ମ ଜିଜ୍ଞାସା ମାନବ ଜନ୍ମ ପ୍ରାପ୍ତ ହେଇ ବ୍ରହ୍ମ ଜିଜ୍ଞାସା କରୁନାହାନ୍ତି, ସେମାନେ ଯଦିଓ ମନୁଷ୍ୟ ଜନ୍ମ ପ୍ରାପ୍ତ ହେଇଛନ୍ତି, କିନ୍ତୁ ସେମାନେ ସେଇ ପଶୁ ସ୍ତରରେ ଅଛନ୍ତି। ଆମ ଶ୍ରୀ ମହାରାଜ କହନ୍ତି ଯେ ତୁଚ୍ଛ ବିଷାଣୁବିହୀନ ପଶୁ, ସେ ଗୋଟେ ପଶୁର ଲାଙ୍ଗୁର ଅଛି ବା ଶିଙ୍ଗ ଅଛି, ମନୁଷ୍ୟର ସେସବୁ ନାହିଁ, କିନ୍ତୁ ମନୁଷ୍ୟର ସେସବୁ ନ ପାଇକିରି ମଧ୍ୟ ଯଦି ସେ ଏ ବ୍ରହ୍ମ ଜିଜ୍ଞାସା କଲା ନାହିଁ, ତାହେଲେ ତାର ମନୁଷ୍ୟ ଜନ୍ମ ଥାଇକିରି ମଧ୍ୟ ସେ ଗୋଟେ ପଶୁ ହୁଏ, ତୁଚ୍ଛ ଆଉ ବିଷାଣୁବିହୀନ ପଶୁ। ତେଣୁ ଏଇ ଯେଉଁ ଚେତନା ସ୍ତର ରହିଛି, ଏ ଚେତନା ସ୍ତରକୁ ଆମେ ଏଇ ବ୍ରହ୍ମ ଜିଜ୍ଞାସା ଯେଉଁ ରହିଛି, ବ୍ରହ୍ମ ଜିଜ୍ଞାସା ମାଧ୍ୟମରେ ଆମେ ଏଇ ଚେତନାକୁ ଉନ୍ନତି ମାର୍ଗରେ ନେଇପାରିବା। ଆମେ ଯେଉଁ କହିଲେ ବିଭିନ୍ନ ପ୍ରକାର ଚେତନା କଥା କୁହାଯାଉଛି, ପଶୁପକ୍ଷୀମାନେ ଏମାନେ ସବୁ ବହୁତ ଅତି ନିମ୍ନ ଚେତନାରେ ଅଛନ୍ତି, ଗୋଟେ ଆଗକୁ ଚେତନା, ଗୋଟେ ପ୍ରକୃତିକୁ ଚେତନା। କିନ୍ତୁ ଜଣେ ମାନବ ଜନ୍ମ ପ୍ରାପ୍ତ ହେଉଛି ମାନେ ସେ ମୁକୁଳିତ ଚେତନା ସ୍ତର ପ୍ରାପ୍ତ ହେଉଛି, ଗୋଟେ ଉନ୍ନତ ଚେତନା ସ୍ତର ପ୍ରାପ୍ତ ହେଉଛି। ଯେମିତି ଆପଣଙ୍କର ଗୋଟେ ଫୁଲଟି ଫୁଟୁଛି, କଢ଼ି ଆକାରରେ ରହୁଛି, ଆସ୍ତେ ଆସ୍ତେ ସେ ବିକଶିତ ଲାଭ କରୁଛି। ତ ସେଇଭଳି ଭାବରେ ସେମାନଙ୍କ ଚେତନା ଏତେ ଉନ୍ନତ ନୁହଁ, କିନ୍ତୁ ମନୁଷ୍ୟମାନଙ୍କ ଚେତନା ଉନ୍ନତ ଚେତନା ରହିଛି, ଯେଉଁ ଚେତନାରେ ସେମାନେ ଭଗବାନଙ୍କର ନାମ ଉଚ୍ଚାରଣ କରିପାରିବେ, ଭଗବାନଙ୍କର ବିଷୟରେ ଜିଜ୍ଞାସା କରିପାରିବେ, ସତ୍ସଙ୍ଗର ଆୟୋଜନ କରିପାରିବେ। ତେଣୁ ଏଇଭଳି ଭାବରେ ଯଦି ଆମେ ଅଗ୍ରସର ହେବା ତାହେଲେ ଏଇ ଚେତନାକୁ ଆହୁରି ଉନ୍ନତ ସ୍ତରକୁ ଆମେ ନେଇପାରିବା। ସେ ସ୍ତର ହେଉଛି ବିକଶିତ ଚେତନା ସ୍ତର, ମୁକୁଳିତ ଚେତନା ସ୍ତରରୁ ଆଉ ଟିକେ ବିକାଶ ଲାଭ କରିବ। ଫୁଲଟା ଯେମିତି ଫୁଟୁଛି ଆସ୍ତେ ଫୁଟୁଛି, ସେଭଳି ଭାବରେ ଆମେ ବିକଶିତ ଚେତନା ସ୍ତରକୁ ନେଇପାରିବା ଏବଂ ବିକଶିତ ଚେତନା ସ୍ତରକୁ ପୁଣି ଯେତେବେଳେ ଆହୁରି ଉନ୍ନତି ମାର୍ଗରେ ନେବା ସେତେବେଳେ ଆମେ ପୂର୍ଣ୍ଣ ବିକଶିତ ଚେତନା ସ୍ତରକୁ ଆସିପାରିବା। ସେ ପୂର୍ଣ୍ଣ ବିକଶିତ ଚେତନା ସ୍ତର ହେଉଛି କୃଷ୍ଣ ଚେତନା, ସେଥିରେ ଆମର ଏକମର ନାମ ହେଉଛି କୃଷ୍ଣ ଚେତନା। ଏ କୃଷ୍ଣ ଚେତନା ସ୍ତରକୁ ଯେଉଁମାନେ ଯାଇଛନ୍ତି ଏଇଠି କୁହାଯାଉଛି ସେ କୃଷ୍ଣ ଚେତନା ସ୍ତର କଥା କୁହାଯାଉଛି। କୃଷ୍ଣ ଚେତନା କହିଲେ ସେ ସବୁଠି ଭଗବାନ ଦର୍ଶନ କରୁଛନ୍ତି, କାରଣ ଏସବୁ ଯାହା ସବୁ ଅଛି ଏସବୁ ହେଉଛି ଭଗବାନଙ୍କର ଶକ୍ତି। ତେଣୁ ସେଇ ଚେତନା ସ୍ତରକୁ ଯେଉଁମାନେ ଯାଇଛନ୍ତି ତାଙ୍କର ଲକ୍ଷଣ ବିଷୟରେ କି ବର୍ଣ୍ଣନା କରାଯାଉ ନ ପ୍ରଭୃତି ପ୍ରିୟ ଦ୍ରବ୍ୟ। ଯଦି ଆମର ପ୍ରିୟ ଜିନିଷ ଆମକୁ ମିଳିଗଲା, ଆମେ ଯାହା ଚାହୁଁଛେ ତାହା ପାଇଗଲେ, ତାହେଲେ ଆମେ ନିଶ୍ଚିତ ଭାବରେ ବହୁତ ଆନନ୍ଦ ପ୍ରାପ୍ତ ହେଉଛେ, ହସ ଖୁସି ଆମକୁ ଲାଗୁଛି, ହସ ଖୁସି ଲାଗୁଛି ଆମକୁ। ଆମେ ସାଧାରଣତଃ ପ୍ରିୟ ଜିନିଷ ପ୍ରାପ୍ତ ହେଲେ ଆମେ ଖୁସି ହେଇଯାଉଛେ, କିନ୍ତୁ ଯେଉଁମାନେ ସେ ସ୍ତରକୁ ଯାଇଛନ୍ତି ସେମାନେ ନ ପ୍ରଭୁତ, ସେମାନେ ସ୍ଥିର ଅବସ୍ଥାରେ ଅଛନ୍ତି, ସେମାନେ ଉଦ୍ବେଳିତ ହୁଅନ୍ତିନି। ସମୁଦ୍ର ଆମର ନିକଟ ସମୁଦ୍ର ରହିଛି, ସମୁଦ୍ର ବିଷୟରେ ବର୍ଣ୍ଣନା କରାଯାଏ, ସମୁଦ୍ର ବର୍ଷା ଦିନେ ଯେତେ ନଦୀ ଜଳ ଆସି ପଶିଲେ ମଧ୍ୟ ସେ ଅଭିଚୟ ସ୍ତରରେ ରହେ, ତାର ଯେଉଁ ସୀମା ରହିଛି ସେ ସୀମାକୁ ଲଙ୍ଘନ କରେ ନାହିଁ। ଖରାଦିନେ ନଦୀ କିଛି ନଥିଲେ ମଧ୍ୟ ତାର ସେଇ ସୀମା ଯେଉଁ ସୀମା ରହିଛି ସେଇ ସୀମା ବେଶୀ ରହେ। ବହୁତ ନଦୀ ଜଳ ଆସିଗଲେ ଯେ ସେ ଖୁସି ହେଇକିରି ତାର ଯେଉଁ ସୀମାକୁ ବଢ଼ିଯିବ ତା ନୁହଁ, ବା ଯଦି ନଦୀ ଜଳ ଆସିଲା ନାହିଁ ତାର ଯେଉଁ ସୀମା କମିଯିବ ତା ନୁହଁ, ସେ ସେଥିରେ ସ୍ଥିର ରହିବ। ତେଣୁ ଇଏ ହେଉଛି ସେଇ ସ୍ତର, ଯେଉଁମାନେ ସେଇ ସ୍ତରକୁ ଯାଇଛନ୍ତି ସେମାନେ ପ୍ରିୟ ଜିନିଷ ପ୍ରାପ୍ତ ହେଲେ ମଧ୍ୟ ଆନନ୍ଦିତ ହେବ କି ନାହିଁ, ନ ପ୍ରଭୁ ସେ ପ୍ରିୟ ପ୍ରାପ୍ୟ ନ ଦୁଇ ଯେ ପ୍ରିୟ ଅପ୍ରିୟ ଜିନିଷ ଯେଉଁଟା ଆମର କିଛି ଦୁଃଖ ଆମକୁ ପ୍ରଦାନ କରୁଛି ଏସବୁ ପ୍ରାପ୍ତ ହେଲେ ସାଧାରଣତଃ ଆମେ ବିଚଳିତ ହେଇଯାଉଛେ। ବିଭିନ୍ନ ସମୟରେ ବିଭିନ୍ନ ପ୍ରକାର ବିପଦ ଘଟୁଛି, କୁକୁଚି ଦେବୀ ଜଣେ ମାତା ପାଣ୍ଡବମାନଙ୍କର ମା ସେ ଏଇଭଳି ସ୍ତର ପ୍ରାପ୍ତ ହେଇଥିଲେ। ତେଣୁ ଯଦିଓ ତାଙ୍କ ଜୀବନରେ ବହୁତ ଦୁଃଖ ଆସିଛି, ଆପଣମାନେ ଜାଣନ୍ତି ପାଣ୍ଡବମାନଙ୍କ ପ୍ରତି କେତେ ପ୍ରକାର କୌରମାନେ କେତେ ପ୍ରକାର ମାରିବା ପାଇଁ ଚକ୍ରାନ୍ତ କରିଥିଲେ ଏବଂ ଅନ୍ତିମରେ ତାଙ୍କୁ ଲକ୍ଷାଗୃହରେ ନେଇକରି ଜାଳିବା ପାଇଁ ମଧ୍ୟ ବ୍ୟବସ୍ଥା କରିଥିଲେ। ବର୍ଣ୍ଣାବତରେ ଲକ୍ଷାଗୃହରେ ନେଇକି ଗୃହକୁ ଲକ୍ଷରେ ତିଆରି ହେଇଥିଲା, ସେଥିରେ ଲକ୍ଷରେ ତିଆରି ହେଇଥିଲା, ସେଥିରେ ନିଆଁ ଲଗେଇକିରି ପୁରୀରେ ବୋଲି ଚିନ୍ତା କରିଥିଲେ, ଧୃତରାଷ୍ଟ୍ର ମଧ୍ୟ ସେଥିରେ ରାଜି ହେଇଯାଇଥିଲେ। ଏଭଳି କେତେ ବିପଦ ସେ ପ୍ରାପ୍ତ ହୋଇଛନ୍ତି, କିନ୍ତୁ ଯେତେବେଳେ କୃଷ୍ଣ ଦେବୀ ଯେତେବେଳେ ମହାଭାରତ ଯୁଦ୍ଧ ପରେ ଯେତେବେଳେ କୃଷ୍ଣ ଦ୍ୱାରକାରେ ଦ୍ୱାରକାକୁ ଫେରିବା ପାଇଁ ଚାହୁଁଛନ୍ତି, ସେ ସମୟରେ କୃଷ୍ଣ ଦେବୀ ଭଗବାନଙ୍କୁ ସ୍ତୁତି କରିଛନ୍ତି। ଯଦି ଭଗବାନ ତାଙ୍କର କୁକୁରା ହେବେ, ତାଙ୍କର ଭାଇଙ୍କର ପୁତ୍ର କୃଷ୍ଣ ଦେବୀଙ୍କର ଭାଇ ହେଉଛନ୍ତି ବସୁଦେବଙ୍କର ପୁତ୍ର ହେଉଛନ୍ତି ଭଗବାନ ବାସୁଦେବ, କିନ୍ତୁ ସେ ଭଗବାନଙ୍କୁ ସ୍ତୁତି କରି କହୁଛନ୍ତି ଯେ ବିପଦ ସନ୍ତୁ ତାହା ଶସ୍ୱତତ୍ର ଜଳ ଗୁରୁ ଭଗତୋ ଦର୍ଶନ ପୁନର୍ଭବ ଦର୍ଶନ ଅନେକ ସ୍ତୁତି କରିଛନ୍ତି ଭାଗବତରେ, ଅନେକ 108 ଅଧିକ ସ୍ତୁତି ରହି ଭାଗବତରେ, କିନ୍ତୁ ପ୍ରଥମେ ବ୍ୟାସରେ ଏଇ କୁନ୍ତୀଦେବୀଙ୍କର ସ୍ତୁତି ସ୍ଥାନ ହେଇଛନ୍ତି। ପ୍ରଥମ ସ୍କନ୍ଧ ଅଷ୍ଟମ ଅଧ୍ୟାୟରେ ସେ କୁନ୍ତୀଦେବୀଙ୍କ ସ୍ତୁତି ବିଷୟରେ ବର୍ଣ୍ଣନା କରାଯାଏ। ତେଣୁ କୁନ୍ତୀଦେବୀ ଯେଉଁ ସ୍ତୁତି କରିଛନ୍ତି ସେଥିରେ ସେ କହୁଛନ୍ତି ଯେ ନ ଭଗବାନଙ୍କୁ ପ୍ରାର୍ଥନା କରୁଛନ୍ତି ଯେ ଆମକୁ ବିପଦ ପ୍ରଦାନ କରନ୍ତୁ। ଆମେ ସାଧାରଣତଃ ବିପଦ ଆସିଲେ ସବୁ ନିଚେତ ହେଇଯାଉଛେ, আমি কি কারণে আমার বিপদ আসছিল, কিন্তু পুঁচুলেরই এতে উন্নত স্তরের সে চেতনা কৃষ্ণ চেতনা স্তরে অছন্তি সে ভগবান প্রার্থনা করছেন আমি বিপদ প্রদান কর, বিপদ সন্তুতা শশ্বত সবুড়ে আমি বিপদ দিয়ন্তু, যেমতি আগরু দেউথিলে ভীমকু ভিতর লড়ু দেইকি মারিবা পাইঁ চেষ্টা করাযাଉଥିଲା, ତାଙ୍କୁ ରାଜ୍ୟକୁ ବସାଖେଳ ମାଧ୍ୟମରେ ତାଙ୍କୁ ସବୁ ତାଙ୍କ ସବୁ କିଛି ରାଜ୍ୟ ଛିନ୍ନ କରିନେଲେ ଏବଂ ଦ୍ରୌପଦୀ ମଧ୍ୟ ଉଲ୍ଲଘ୍ନ କରିବା ପାଇଁ ଚେଷ୍ଟା କରାଗଲା, ବନବାସରେ ବହୁତ ପ୍ରକାର କଷ୍ଟ ସମାନ କରିଛନ୍ତି, ଏଭଳି ଭାବରେ ଅନେକ ଦୁଃଖ ସେ ପ୍ରାପ୍ତ ହୋଇଛନ୍ତି, କିନ୍ତୁ ଏଇ ପାଣ୍ଡବମାନଙ୍କୁ ପ୍ରାପ୍ତ ହୋଇଛନ୍ତି, କିନ୍ତୁ ତଥାପି ସେ ଭଗବାନ କହୁଛନ୍ତି ଆମକୁ ଏଇ ବିପଦ ଅଧିକରୁ ଅଧିକ ଦିଅନ୍ତୁ, ବିପଦ ସମୟକୁ ତାହା ବିପଦ ନେଲେ କଣ ହବ, ବିପଦ ପାଇଲେ କଣ ହବ ନା ଭଗତୁ ରସ୍ମରଣ ଯତ୍ୟା, ଆମେ ବିପଦ ପାଇଲେ ଭଗବାନଙ୍କୁ ଚିନ୍ତା କରିବା, ଭଗବାନଙ୍କୁ ସ୍ମରଣ କରିବା, ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ। ବିପଦ ପଡ଼ିଲେ ଅନେକ ଭକ୍ତ ଭଗବାନଙ୍କୁ ସ୍ମରଣ କରନ୍ତି, ବିପଦ ନ ପଡ଼ିଲେ ଭଗବାନଙ୍କୁ ବୁଝିଯିବାର ରହିଛି ସମ୍ଭାବନା ରହିଛି, ଭୁଲି ଯାଉଛି ଭଗବାନ, ତେଣୁ ବିପଦରେ ଜାଣି ଯେତେବେଳେ ଭଗବାନଙ୍କୁ ସ୍ମରଣ କରୁଛି, ଭଗବାନଙ୍କୁ ଆଗ୍ରହ ଭାବରେ ପ୍ରାର୍ଥନା କରୁଛି, ସେଇ ସମୟରେ ଭଗବାନ ଆସି ପହଞ୍ଚୁଛନ୍ତି, ବିପଦ କରି ତାକୁ ରକ୍ଷା କରୁଛନ୍ତି, ତେଣୁ ପୁରୀ କହୁଛନ୍ତି ଭଗତ ଦର୍ଶନ ପୁନର୍ଭବ ଦର୍ଶନ, ଭଗବାନଙ୍କୁ ଯଦି ଆମେ ଦର୍ଶନ କରିବା ତାହେଲେ ଆମେ ଆଉ ଏ ଭୋଗ ଦର୍ଶନ ଆମକୁ ହେବ ନାହିଁ, ଏ ଭୌତିକ ଜଗତକୁ ଆଉ ଆମେ ଆସିବା ନାହିଁ। ତେଣୁ ଏହିଭଳି ଭାବରେ ଅନେକ ଭକ୍ତ ବିପଦରେ ପଡ଼ି ଭଗବାନଙ୍କୁ ସ୍ମରଣ କରିଛନ୍ତି, ଆମେ ଗୋଟେ ପ୍ରାର୍ଥନା କରିବୁ ମନ୍ଦିର କହିବୁ ପ୍ରାର୍ଥନା କରିବୁ
ନାମ ସିକିନ୍ଦ
ଆହେ ନୀଳ ଶୈଳ ରବଳ ମତ
ଆରେ
से करोति श्री कृष्ण चेतना स्तर भगवान जितने जन जानवे से बुद्धि स्थिर हम आ पूर्व आपड़ी शुणी द्वितीय अध्याय से विषय अर्जुन पचार स्थित प्रज्ञ सका भाषा जो मान बुद्धि स्थिर होती स्थित प्रज्ञ से लक्षण कौन से कथा कहते चलती बुलती जीवन जापन करती ये सब द्वितीय अध्याय चौवन श्लोक से पचास अर्जुन पचास पंचावन भाग कर अठटी श्लोक भगवान से प्रश्न सब उत्तर दे बुद्धि अंतिम स्तर को जो जाऊँगी से अंतिम स्तर बुद्धि होती भगवान कृष्ण कि भगवान स्वयं भगवान भगवत तत्व जो रही वास्तविक मान भगवत तत्व को अद्वय तत्व को तीन भाव में अनुभव हम जानते तीनों तत्व रही गोटे ब्रह्मा ए ब्रह्म गोटे परमात्मा गोटे भगवान तेनाली भगवान सम्बन्ध में जो मैंने बुद्धि प्राप्त होती से स्थिर बुद्धि भगवान उधर आज किसी ज्ञान ना भगवत सम्बन्ध ज्ञान जो प्राप्त होती स्थिर बुद्धि से विचलित असमूढ़ से विचलित हमें ना तेना जो मैंने ये बुद्धि स्तर प्राप्त होती आम प्रभुपाद महाराज ये गोटे कथि कहती जे साधारण जो भौतिक बुद्धि रही भौतिक बुद्धि लोक मैंने बहुत गर्वित हो जाती जो भौतिक विद्या प्राप्त हेले लोक मैंने गर्वित होते मुझे पाठ पढ़ी एत फरेन डिग्री मोर अच्छी ये सब बड़े बहुत जो मैंने कलेज इत्यादि प्रोफेसर सब अच्छा रिडर अच्छा से मैंने बहुत गर्व तक रही कारण से मैंने आम एत पाठ पढ़ी आम समस्त सम्मान दे गर्व अहंकार सब बहुत आम एत पाठ पढ़ी आस गण जानसु राष्ट्रीय जानसु सी कहते आज मुझे किसी जानी तू सब पाठ पढ़े मुझे शिखनी मुझे पिलाद आसी मो बापा सागर में नौका बोली बर्तन बापा बुढ़ा हो गई मुझे नौका बोल ना तो जीवन 25% नष्ट होगा तो गणित जानी पार नहीं कौन मो जीवन कर 25% नष्ट हो मुझे गोटे कथ जानती भगवान शरण नौ भगवान मंत्र महामंत्र को कीर्तन कर हरे कृष्णा कृष्णा हरे 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 राम 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 यही मंत्र विषय जानते ना ये कि मंत्र ये आम पाठ पढ़ू तो जहाँ तो पुणी किसी बाट गलापर तुम अच्छा तू अपने जब गणित जानू फिजिक्स विषय जानते पदार्थ विज्ञान फिजिक्स भौतिक जगत इतने पदार्थ अच्छी विषय ज्ञान अच्छी तत्व ज्ञान अच्छी ना मुझे पाठ पढ़ी आ कौन जानी ये तो जीवन 50% नष्ट होगापर कि गलापर अच्छा केमिस्ट्री जानचु रसायन विज्ञान आम जे महाराज श्री गुरु महाराज भक्ति सर दामोदर सिंह महाराज जे कि जानते जन वैज्ञानिक थे साइंटिस्ट थे तुम प्रभुपाद महाराज तुम कही तुम वैज्ञानिक मानक ये विज्ञान भितर ये कृष्ण चेतना प्रचार कर तेनाली से विज्ञान भितर प्रचार करते भगवान ग्रहण करूँ आम जो महाराज गुरु महाराज जो वैज्ञानिक भितर भगवान कथा कहले आस्ते आस्ते ग्रहण करमिस्ट्री रसायन विज्ञान से डक्टरेट करते आमेरिकार कालीफोर्निया यूनिवर्सिटी जहाँ ये जो फरेन फरदा विद्या व्यक्ति बहुत ज्ञान प्राप्त होती से पचारे आशा तू केमिस्ट्री से जानचु ना मुझे किसी जानवे भी कौन के जानवे तोर जीवन 75% नष्ट होते गला भीषण गढ़ा से नाम पचारे पाठ पढ़ी आउ पहरा जानते ना पहरा तो जानी ना आप जीवन सब कर 100% नष्ट प्रकृत में झड़ा आसा ସେ ନୌକାଟି ବୁଡ଼ିଗଲା ଏବଂ ସେ ନାବିକଟି ପହଁରିକି ନିଜ ଜୀବନ ରକ୍ଷା କରିପାରିଲା, କିନ୍ତୁ ସେ ଏତେ ପାଠ ପଢ଼ିକିରି ମଧ୍ୟ ସେ ପ୍ରାଣ ହରେ। ତେଣୁ କହିବାର ଉଦ୍ଦେଶ୍ୟ ହେଉଛି ଏ ଜଡ଼ ବିଦ୍ୟା ଗତ ଆମର ଜଣେ ବୈଷ୍ଣବ କବି ରହିଛନ୍ତି ଭକ୍ତିଭୂମ ଠାକୁର, ଅତ୍ୟନ୍ତ ବିଦ୍ୱାନ ବ୍ୟକ୍ତି, ସେ ପୁରୀରେ ଥିଲେ, ମାଜିଷ୍ଟ୍ରେଟ ଥିଲେ ଏବଂ ତାଙ୍କର ପୁତ୍ର ଯିଏ ଭକ୍ତି ସିଦ୍ଧାନ୍ତ ସରସ୍ୱତୀ ଠାକୁର, ସେ ହେଉଛନ୍ତି ଆମର ଇସ୍କନର ଗୁରୁଦେବଙ୍କର ଇସ୍କନର ଯିଏ ଆଚାର୍ଯ୍ୟ ପ୍ରଭୁପାଦ ମହାରାଜ ତାଙ୍କର ଗୁରୁ। ତେଣୁ ସେଇ ଭକ୍ତିଭୂମ ଠାକୁର କହୁଛନ୍ତି ଜଡ଼ ବିଦ୍ୟା ଗତ ମାୟାର ବୈଭବ ତୋମାର ଭଜନ ଗାଧା, ମୋହ ଜନମିଆ ଅନିତ୍ୟ ସଂସାରେ ଜୀବ କରାଇ ଗାଧା। ଆମେ ଏତେ ପାଠ ପଢିକି ମଧ୍ୟ ଯଦି ଆମେ ଭଗବାନଙ୍କର ଭଜନ କୀର୍ତ୍ତନ କରୁନେ, ଭଗବାନଙ୍କର ସେବା କରୁନେ, ଭଗବାନଙ୍କର ଭକ୍ତି କରୁନେ, ତାହେଲେ ସେ ବିଦ୍ୟା ବ୍ୟର୍ଥ ବିଦ୍ୟା। ମୋଘାଶା ମୋଘ କର୍ମାଣ ମୋଘ ଜ୍ଞାନ ବିଚେଦେଶ ରାକ୍ଷସୀ ମାସରୀ ଚୈବ ପ୍ରକୃତି ମୋହିନୀ ସୀତା, ଭଗବତ ଗୀତା ନବମଧ୍ୟ। ଯଦି ଆମର ବହୁତ ଜ୍ଞାନ ଅଛି କିନ୍ତୁ ଆମେ ସେ ଜ୍ଞାନ ଦ୍ୱାରା ଭଗବାନଙ୍କୁ ସେ ଜାଣିପାରୁନି, ତାହେଲେ ସେ ଜ୍ଞାନ ବୃଥା ଜ୍ଞାନ। ଅନ୍ତିମରେ ମୃତ୍ୟୁ ଦ୍ୱାରା ସବୁକି ଭଗବାନ ନଷ୍ଟ ନେଇଯାଉଛନ୍ତି, ସବୁକି ତାଙ୍କର ଅପହରଣ କରି ନେଉଛନ୍ତି। ତେଣୁ ଏଇ ଯେଉଁ ବୁଦ୍ଧି ରହିଛି ଆମର ଯେଉଁ ସୂକ୍ଷ୍ମ ଶରୀରରେ ଯେଉଁ ରହିଛି ବୁଦ୍ଧି, ଏଇ ବୁଦ୍ଧିଟା ଆମେ ଯଦି ଭଗବାନ ସହିତ ଆମେ ଯେତେବେଳେ ଭଗବାନଙ୍କୁ ଭକ୍ତି କରୁଛେ ଭଗବାନ ସେ ବୁଦ୍ଧି ପ୍ରଦାନ କରନ୍ତି। ଦଶମ ଅଧ୍ୟାୟରେ ଭଗବାନ ସୀତା କହିବେ ତେଷାଂ ସତଯୁକ୍ତାନାଂ ଭଜତାଂ ପ୍ରୀତିପୂର୍ବକଂ ଦଧାମି ବୁଦ୍ଧି ଯୋଗାଙ୍କଂ ଯେନ ମାଉ ବଜାନ୍ତି। ଯେଉଁମାନେ ଭଗବାନ ସହିତ ଯୁକ୍ତ ହେଇକି ରହିଛନ୍ତି, ସବୁବେଳେ ପାଇଁ ଭଗବାନ ସେବାରେ ନିଜ ଜୀବନକୁ ନିୟୋଜିତ କରିଛନ୍ତି, ଭଗବାନଙ୍କୁ ବୁଦ୍ଧି ପ୍ରଦାନ କରନ୍ତି, ଯେଉଁ ବୁଦ୍ଧି ଦ୍ୱାରା ଆମେ ତାଙ୍କ ପାଖକୁ ଯାଇପାରିବା। ଏ ଭୃତ୍ୟ ଜଗକୁ ପାର ହେବା ଏତେ ସହଜ ନୁହଁ, ଇଏ ଆପଣ ଯେଉଁ ଦେଖୁଛନ୍ତି ଭବ ସମୁଦ୍ର, ତେଣୁ ଇଏ ଏଇଠି ଗୋଟିଏ ସମୁଦ୍ର ଦେଖୁଛନ୍ତି, ଅନେକ ସମୁଦ୍ର ରହିଛି, ଏ ସମସ୍ତ ଭବ ଭୌତିକ ଜଗତକୁ ଗୋଟେ ସମୁଦ୍ର ସହିତ ତୁଳନା କରାଯାଇଛି, ଭବ ସାଗର ବୋଲି କୁହାଯାଉ। ଏ ଭବ ସାଗରକୁ ଯେତେ ନୌକା ହେଲେ ମଧ୍ୟ, ସୁନ୍ଦର ନୌକା ହେଲେ ମଧ୍ୟ ଆମେ କେମିତି ପାର ହେଇପାରିବା, କିନ୍ତୁ ଯଦି ଆମେ ଗୁରୁଦେବଙ୍କୁ ପାଦାଶ୍ରୟ କରି ଭଗବାନଙ୍କ ସର୍ବ ସେବାରେ ରହିବା, ତାହେଲେ ଭଗବାନ ଏ ଭବସାଗରକୁ ଗୋଟେ ଛୋଟ ଦୁଷ୍ପଦ ଭଳି କରିଦେବେ। ଯେମିତି ଆପଣମାନଙ୍କର ଏଠି ଦେଖୁଥିଲେ ବର୍ଷା ହୁଏ ନାହିଁ, ବାଛୁରୀ ଚାଲିଗଲେ ଗାଡ଼ ହେଇଯାଏ, ସେ ଗାଡ଼ିରେ ବର୍ଷାରେ ଯେ ପାଣି ପଡ଼େ ଯେତିକି ପାଣି, ସେ ପାଣିକୁ ପାର ହେବା ପାଇଁ ଚିନ୍ତା କରନ୍ତି ନାହିଁ, ଅନାୟାସରେ ଜଣେ ପାର ହେଇଯାଇପାରେ। ସେଇଭଳି ଭାବରେ ଯେଉଁମାନେ ଭଗବାନ ପାଦପଦ୍ମ ଆଶ୍ରୟ ନେଇଛନ୍ତି, ଭଗବାନ ତାଙ୍କୁ ସେଇ ବୁଦ୍ଧି ପ୍ରଦାନ କରନ୍ତି, ଯେଉଁ ବୁଦ୍ଧି ମାଧ୍ୟମରେ ସେ ଭବସାଗରକୁ ବହୁତ ସହଜରେ, ବହୁତ କଷ୍ଟ କରିବାକୁ ପଡ଼ିଲାନି, ବହୁତ ସହଜରେ ସେମାନେ ପାର ହେଇଯାଆନ୍ତି। କେବଳ ଭଗବାନଙ୍କ ନାମ ମାଧ୍ୟମରେ ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ 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 ରାମ ହରେ ରାମ 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 ହରେ ହରେ। ତେଣୁ ଏଇ ଯେଉଁମାନେ ଭଗବାନଙ୍କର ସହିତ ଯୁକ୍ତ ହେଇକି ରହିଛନ୍ତି, ଭଗବାନ ଭଜନ କରୁଛନ୍ତି, ସେମାନେ ଏଇ ଯେଉଁ ତାଙ୍କ ଚେତନା ସ୍ତର ଅଛି, ସେ ଚେତନା ସ୍ତରକୁ ଉନ୍ନତି ମାର୍ଗରେ ନେଉଛନ୍ତି। ତେଣୁ ଯେତେବେଳେ ଜଣେ ଚେତନାକୁ ଉନ୍ନତ ଚେତନା ସ୍ତରକୁ ଯିବେ, ସେତେବେଳେ ଏଇ ଯେଉଁ ଭୌତିକ ଜଗତ ତ୍ରିଗୁଣ ରହିଛି, ସତ୍ୱଗୁଣ ରଜଗୁଣ ଏବଂ କର୍ମଗୁଣ, ଆର ପ୍ରାଧାନ୍ୟରେ ସମସ୍ତେ କାର୍ଯ୍ୟ କରୁଛନ୍ତି। ଏ ବୈଜ୍ଞାନିକମାନଙ୍କ ଯେଉଁଥିରେ ଜ୍ଞାନ ଯେଉଁ ରହିଛି, ଏ ସତ୍ୱଗୁଣର ଦ୍ୱାରା ସେମାନେ ଏଇ ଜ୍ଞାନ ସବୁ ଆହରଣ କରୁଛନ୍ତି, ରଜଗୁଣ ଦ୍ୱାରା ବିଭିନ୍ନ ପ୍ରକାର କର୍ମ କରୁଛନ୍ତି, ବିଭିନ୍ନ ପ୍ରକାର କଳି ଝଗଡ଼ା ଇତ୍ୟାଦି ରହୁଛି, ଏଇ ରଜଗୁଣର ପ୍ରାଦୁର୍ଭାବ ରହୁଛି, କାମ କ୍ରୋଧ ଇତ୍ୟାଦି ରଜଗୁଣ ପ୍ରଭାବରେ ତମଗୁଣ ପ୍ରଭାବ ସବୁ ଆସୁଛି, ଲୋଭ ମୋହ ଇତ୍ୟାଦି ରହିଛି। ତେଣୁ ଏଇ ତ୍ରିଗୁଣର ଉର୍ଦ୍ଧକୁ ସେମାନେ ଯାଇପାରନ୍ତି ଭଗବାନଙ୍କ ସେବା ମାଧ୍ୟମରେ, ଭଗବାନଙ୍କ ଯେତେବେଳେ ସେବା କରୁଛେ ସେତେବେଳେ ଏ ତ୍ରିଗୁଣକୁ ସେମାନେ ଅତିକ୍ରମ କରିଯାଆନ୍ତି। ତେଣୁ ସେଇ ଯେଉଁ ସ୍ତର ପ୍ରାପ୍ତ ହୁଅନ୍ତି ସେ ହେଉଛି ବ୍ରହ୍ମଭୂତ ସ୍ତର। ଏ ଯେଉଁ କୁହାଯାଉଛି ନ ପୂର୍ବ ପ୍ରାପ୍ୟ ନ ଦ୍ୱିଜ ପ୍ରାପ୍ୟ ସ୍ଥିର ବୁଦ୍ଧି ଅସନ୍ମୂଳ ବ୍ରହ୍ମବିତ୍ ବ୍ରହ୍ମନିପିତ, ସେମାନେ ବ୍ରହ୍ମବିତ୍, ସେମାନେ ଭଗବାନଙ୍କୁ ଜାଣିପାରନ୍ତି, କାରଣ ଭଗବାନ ଏଇ ତ୍ରିଗୁଣର ଭିତରେ ନାହାନ୍ତି, ଭଗବାନ ଏ ତ୍ରିଗୁଣରୁ ଉଭୟ ରହିଛନ୍ତି। ଯେମିତି ଆମେ ଗୋଟେ କଳା ଚଷମା ପିନ୍ଧିଲେ ଆମକୁ ସବୁ କଳା ଦୁଶିବ, ସେଭଳି ଭାବରେ ଆମେ ତ୍ରିଗୁଣ ଭିତରେ ରହିକରି ଆମେ ଭଗବାନଙ୍କୁ ଜାଣିପାରିବା ନାହିଁ, କାରଣ ଭଗବାନ ହେଉଛନ୍ତି ଏ ତ୍ରିଗୁଣର ଉର୍ଦ୍ଧ୍ୱରେ। ତେଣୁ ଆମେ ଯେତେବେଳେ ତ୍ରିଗୁଣକୁ ଉର୍ଦ୍ଧ୍ୱକୁ ଯାଇପାରିବା, ଏଇ ସ୍ତର ଯଦି ଆମେ ପ୍ରାପ୍ତ ହୋଇପାରିବା, ସେତେବେଳେ ଆମେ କୃଷ୍ଣ ଚେତନା ସ୍ତର ପ୍ରାପ୍ତ ହୋଇପାରିବା। ଯେଉଁ କୃଷ୍ଣ ଚେତନା ସ୍ତରରେ ଆମେ ଭଗବାନଙ୍କୁ ଜାଣିପାରିବା, ଭଗବାନ ସହିତ କଥାବାର୍ତ୍ତା ହୋଇପାରିବା, ଯେମିତି ଆମେ ବର୍ତ୍ତମାନ କଥାବାର୍ତ୍ତା ହେଉଛେ, ସେଇଭଳି ଭାବରେ जो मैंने उन्नत स्तर में जाती से भगवान सहित कथा भाव आदान प्रदान करके चलता है आम जानापी बेस कष्ट पड़े आम निकट में सुखदेव महाराज से ही स्तर को जाते भगवान सहित भाव आदान प्रदान होता भगवान कहले नुआ मंदिर स्थापन है से समय जो चंदन यात्रा समय कृष्ण बलराम से कहले आम चंदन व्यवस्था कर चंदन यात्रा व्यवस्था कर गोटे दिन में सब महाराज को व्यवस्था कले शिष्य मान कह भगवान कहते करने भगवान सहित कथा हो गोपाजी के प्रिय अंतिम से गोपाजी सहित स्मरण कर स्तर को जाते ब्रह्म स्तर को जाते भगवान सहित कथबार्ता आदान प्रदान हो आम जदि भक्ति मार्ग अग्रसर हवा आम से स्तर को प्राप्त हो पार ब्रह्मभूत स्तर बोली कहते तेणु से स्तर में न प्रभु से प्रेम प्राप्य नाप्य स्थिर बुद्धि बुद्धि प्रकृति स्थिर हम जो भगवान को जानते से सब परिस्थिति में अविचलित रे दुख आसिले उद्विग्न हे ना सुख आसिले बहुत हर्षित हे ना से सबकि जानती भगवान की इच्छा सब हो तेणु से अविचलित अवस्था रहा कारण ये भौतिक जगत कि द्वंद्व मोह रही द्वंद्व कहले आम केत दुख आसे आम अभिभूत हो जाऊे शोक करुचे एवं जो सुख आसे आम आनंदित हो जाऊे ये हूँ द्वंद्वमय जगत विपरीत जिन सब रही किंतु ये द्वंद्व रू जो मैंने ऊर्ध को जाऊँगी द्वंद्वातीत अवस्था प्राप्त होती से सब एक स्तर प्राप्त होती एक स्थित कूटस्थ बोली सर कूटस्थ स्तर विकास सहित ना भगवान जो भाव सत्य आनंदमय से भाव में जो मैंने से त्रिगुण को उद्धव गले स्तर प्राप्त होंगे सच्चिदानंदमय स्तर प्राप्त होंगे सब समय से आनंदित रही था तेणु से स्तर विषय आम खाली जाना कथा बर्तमान कारण आम से स्तर को जाने कि स्तर जो मैंने जाकर सब रही विलास कर तेणु भगवान ये कहते स्थिरबुद्धि रसमूढ़ ब्रह्मविद ब्रह्म स्थित ब्रह्म जो मैंने स्थित अच्छा भगवान विषय जो जानते से जानती भास्त्र कहते शरीर चेतन ऊर्द को गले साधारण लोक मैंने शतकड़ा अनेशत भाग लोक निजुक शरीर बोली ज्ञान कर शरीर केमी उन्नति हम से विषय से जीवन बीती जाऊ कि बहुत पशु चेतना स्तर अच्छे कारण से जानते ना जे से शरीर नुहत यही ज्ञान से प्राप्त हो पार ना तेणु भगवान भगवद गीत प्रथम अर्जुन को से ज्ञान दे तथा देहे कौमारम जीवन जरा तथा देहांतर प्राप्ति धीर सत्र छोट पे जन्म होती से आस्ते आस्ते बड़ वृद्धि प्राप्त होती छोट शरीर से पुणी कुमार शरीर प्राप्त होती कुमार शरीर युवक शरीर प्राप्त होती युवक शरीर वृद्ध शरीर प्राप्त होती कि शरीर परिवर्तन हेले तार परिवर्तन होनी आम जो छोट शरीर थे बर्तमान पुणी युवक शरीर अच्छे पुणी वृद्ध शरीर अच्छे पुणी वृद्ध शरीर को त्याग करवा आगे शरीर प्राप्त हो तेणु मृत्यु समय से विचलित होते धीर स्तर प्राप्त हो तेणु ये संबंधी जो ज्ञान दि जाऊँगी आत्मा संबंध ज्ञान दि जाऊँगी आम ये शरीर नुह दे देह भर तफा रही जमी ये मंदिर रही जो रही आम सत्संग केन्द्र ये घर रही आम आर भर तफात रही आम ये घर रही मैंने आम ये घर हो गले मंदिर आम हो गले आम आंदिर भर तफात रही से भाव में ये शरीर एवं ये शरीर को देह बेली कम को देही बेली कमें शरीर भेत रही आम शरीर भेत थे शरीर की बुद्धि प्राप्त होती चलचल होती विभिन्न प्रकार कार्यक्षम हो पड़ी कि शरीर त्याग करदे जदि तार शरीर को जो मृत्युवरण कले आम कौन से लोक चलीगले जदि से लोक मानते शरीर रही कि आम कौन चलीगले कहते तेणु से आत्मा संबंध ज्ञान जो ये भगवान ज्ञान आरंभ हो ब्रह्म प्रथम स्तर हो ब्रह्म ज्ञान तापर भगवान ନିଜକୁ ବିସ୍ତାର କରିଛନ୍ତି ପରମାତ୍ମା ରୂପରେ ସେ ଜ୍ଞାନ ଜଣେ ପ୍ରାପ୍ତ ହଉ, ଆଉ ଟିକେ ଉନ୍ନତ ସ୍ତରକୁ ଗଲେ ସେ ଜ୍ଞାନ ପ୍ରାପ୍ତ ହବ, ଏବଂ ଆଉ ଟିକେ ଉନ୍ନତ ସ୍ତରକୁ ଗଲେ ଯେତେବେଳେ ସେ ଜାଣୁଛି ଭଗବାନ ହେଉଛନ୍ତି ସବୁକିଛିର ମୂଳ, ହେଉଛନ୍ତି ଭଗବାନ କୃଷ୍ଣ ଈଶ୍ୱର ପରମ କୃଷ୍ଣ ସଚିଦାନନ୍ଦ ବିଗ୍ରହ ଅନାଦି ଆଦି ଗୋବିନ୍ଦ ସର୍ବକାରଣ କାରଣ, ସବୁକିଛିର ମୂଳ ହେଉଛନ୍ତି ଭଗବାନ କୃଷ୍ଣ, ତାଙ୍କଠାରୁ ସବୁକିଛି ଆସୁଛି, ସେତେବେଳେ ସେ ସବୁଠୁ ଉନ୍ନତ ଜ୍ଞାନ ସ୍ତରରେ ପ୍ରାପ୍ତ ହେଉଛି। ତେଣୁ ସେଇ ସ୍ଥିତିରେ ପ୍ରକାର କହୁଛନ୍ତି ଯେଉଁମାନେ ସେଇ ସ୍ଥିତିରେ ଯାଉଛନ୍ତି, ତେଣୁ ଶରୀରର ଯେଉଁ ରହିଛି ଯେଉଁ କେତେବେଳେ ଦୁଃଖ ଆସୁଛି କେତେବେଳେ ସୁଖ ଆସୁଛି, ଶୀତ ଦିନେ ଥଣ୍ଡା ପାଣିରେ ସ୍ନାନ କରିବାକୁ ଆମକୁ କଷ୍ଟ ଲାଗୁଛି, ଖରାଦିନେ ଗରମ ପାଣିରେ ସ୍ନାନ କରିବାକୁ କଷ୍ଟ ଲାଗୁଛି, ତେଣୁ ଯେଉଁମାନେ ସେ ବ୍ରହ୍ମସ୍ତରକୁ ଗଲେଣି ସେମାନେ ପୂର୍ବରୁ ଭଗବାନ କହିଛନ୍ତି ସେଇଟା ଯେ ମାତ୍ରା ପ୍ରଶାନ୍ତ କୌନ୍ଦର୍ଯ୍ୟ ଶୀତୋଷ୍ଣ ସୁଖ ଦୁଃଖଲା ଆଗମ ପାଇନ ନିତ୍ୟା ତାଙ୍କୁ ଦୀକ୍ଷିତ ଭାରତ, ସେମାନେ ସବୁକିଛି ସହି ନିଅନ୍ତି କାରଣ ଆମ ଶରୀରଟି ସେଇଭଳିଆ ତିଆରି ହେଇଛି, ଏ ସୁଖ ଦୁଃଖ ପ୍ରାପ୍ତ ହେବା ପାଇଁ ଶରୀରଟି ତିଆରି ହେଇଛି, ତେଣୁ ସୁଖ ଆସିଲେ ସେମାନେ ବିଚଳିତ ହୁଅନ୍ତି ନାହିଁ, ଦୁଃଖ ଆସିଲେ ମଧ୍ୟ ସେମାନେ ବହୁତ ଆନନ୍ଦରେ ହସୁଛି ହେଇକି ସବୁକିଛି ଭୁଲି ଯାଆନ୍ତି ନାହିଁ। ଯଦି କିଏ ଜଣେ କ୍ରିକେଟ ୱିନ୍ କରିଗଲା ଭାରତୀୟ ଦଳ ଜିତିଗଲେ ସେତେବେଳେ ଆମେ ଏମିତି ଖେଳିବାରୁ ଜିତିଗଲୁ, କିନ୍ତୁ ପ୍ରକୃତରେ ଭଗବାନଙ୍କର କୃପା ଥିବାରୁ ଯେ ସେମାନେ ଜିତିଲେ ସେଇଟା ସେମାନେ ବୁଝିପାରନ୍ତି ନାହିଁ, ସେମାନେ ଭାବନ୍ତି ଆମେ ଏଇଠି ପାଞ୍ଚଟି କାରଣ ରହିଛି ଅଷ୍ଟମ ପର୍ଯ୍ୟାୟ ଭଗବାନ କହିବେ କଥା, ସବୁ କାର୍ଯ୍ୟ ଯେଉଁ ଆମେ କରୁଛେ ଯେଉଁ ଫଳ ପ୍ରାପ୍ତ ହେଉଛେ ତାର ପାଞ୍ଚଟି କାରଣ ରହିଛି, ଅଧିଷ୍ଠାନ ତଥା କର୍ତ୍ତା କରଣଙ୍କ ପୃଥକ ବିଭମ ବିବିଧାଙ୍କ ପୃଥକ ଚେଷ୍ଟା ଦୈବଂ ଚୈବାତ୍ର ସଞ୍ଚରଣ, ଏ ପାଞ୍ଚଟି କାରଣରେ ଆମେ ଯେଉଁ କାର୍ଯ୍ୟ କରୁଛେ, ଆପଣମାନେ ଚାଷ କରୁଛନ୍ତି ବା ବିଜନେସ୍ କରୁଛନ୍ତି ବା କିଏ କ'ଣ ସବୁ କରୁଛନ୍ତି ଧନ୍ଦା କରୁଛନ୍ତି, ତାପରେ କିଏ ସଫଳ ପ୍ରାପ୍ତ ହେଉଛନ୍ତି କିଏ ଅସଫଳ ହେଇଯାଉଛନ୍ତି, ତାର କାରଣ ହେଉଛି ପାଞ୍ଚଟି ଜିନିଷ ଅଠର ଅଧ୍ୟାୟରେ ଭଗବତ ଗୀତାରେ ଭଗବାନ କହିଲେ ସେଟା ଗୋଟେ ହେଉଛି ଯେଉଁ ସ୍ଥାନରେ କାର୍ଯ୍ୟ ହେଉଛି ଅଧିଷ୍ଠାନ, ଯିଏ କାର୍ଯ୍ୟ କରୁଛି ସେ ହେଉଛି କର୍ତ୍ତା, କରଣ କହିଲେ ଯାହା ଦ୍ୱାରା କାର୍ଯ୍ୟ କରାଯାଉଛି ଯାହା ଇନ୍ଷ୍ଟ୍ରୁମେଣ୍ଟ ସବୁ ଲାଗୁଛି ସେଇଟା କରଣ ବୋଲି କୁହାଯାଉଛି, ଏବଂ ବିଭିନ୍ନ ପ୍ରକାର ଚେଷ୍ଟା ଆମେ କରୁଛେ, ଏବଂ ସବୁଠାରୁ ବଡ଼ କଥା ହେଉଛି ଦୈବଂ ଦୈବାତ୍ର ବଞ୍ଚନ, ଭଗବାନ ଯେଉଁଟା କହିବେ ଆମର କାର୍ଯ୍ୟ କରିବା କର୍ମ କରିବାରେ ଅଧିକାର ରହିଛି କିନ୍ତୁ ଫଳରେ ଆମର ଅଧିକାର ନାହିଁ, ଭଗବାନ ସେଟା କହିଛନ୍ତି କର୍ମ ନିର୍ବାହ ଅଧିକାର ସେ ମା ଫଳେଇଛି କଥାବାର୍ତ୍ତା, ଆମେ ଯେତେ କର୍ମ କଲେ ମଧ୍ୟ ଭଗବାନ ଯଦି ଚାହିଁବେ ସେ କର୍ମର ଫଳ ଦେଇପାରିବେ, ଯଦି ନ ଚାହିଁବେ ତାହେଲେ ଆମେ ସେ କର୍ମର ଫଳ ପ୍ରାପ୍ତ ହେଇପାରିବା ନାହିଁ। ଯେମିତି ଉଦାହରଣ ଭାଗବତରେ ଅଷ୍ଟମ ସ୍କନ୍ଧରେ ବର୍ଣ୍ଣନା କରାଯାଇଛି ସମୁଦ୍ର ମନ୍ଥନ, ଆପଣମାନେ ଜାଣିଥିବେ ସମୁଦ୍ର ମନ୍ଥନ ଯେଉଁ ହୋଇଥିଲା କ୍ଷୀରସାଗର, ଆପଣ ରହିଛି ଯେଉଁ ଗୁଣୀସାଗର କ୍ଷୀରସାଗର ରହିଛି, ସେ କ୍ଷୀରସାଗରକୁ ମନ୍ଥନ କରିଥିଲେ ଦେବତାମାନେ ଏବଂ ଅସୁରମାନେ, ଅସୁରମାନଙ୍କର ମୁଖ୍ୟ ଥିଲେ ବଳି ମହାରାଜ ଏବଂ ଦେବତାମାନଙ୍କ ମୁଖ୍ୟ ଥିଲେ ପୁରନ୍ଦର ଇନ୍ଦ୍ର, ସେମାନେ ମିଶିକିରି ସମୁଦ୍ର ମନ୍ଥନ କରିଥିଲେ, ବହୁତ କଷ୍ଟ ସ୍ୱୀକାର କରିଥିଲେ, ଦେବତାମାନଙ୍କଠାରୁ ଅଧିକ କଷ୍ଟ କରିଥିଲେ ଅସୁରମାନେ, କାହିଁକି ନା ସେ ବାସୁକୀ ନାଗର ମୁଖ ପାଖରେ ସେମାନେ ଥିଲେ, ତେଣୁ ବହୁତ କଷ୍ଟ ସେମାନେ ପ୍ରାପ୍ତ ହେଇଥିଲେ, କିନ୍ତୁ ଅନ୍ତିମରେ କ'ଣ ହେଲା ଅମୃତ ଭଗବାନ ନିଜେ ମୋହିନୀ ମୂର୍ତ୍ତି ଧାରଣ କରି ଅମୃତକୁ ଦେବତାମାନଙ୍କୁ ପ୍ରଦାନ କଲେ କିନ୍ତୁ ଅସୁରମାନଙ୍କୁ ବଞ୍ଚିତ କଲେ, ଯଦିଓ ଏକା କାର୍ଯ୍ୟ କରିଛନ୍ତି ବରଂ ଅସୁରମାନେ ଅଧିକ କାର୍ଯ୍ୟ କରିଛନ୍ତି ଅଧିକ କଷ୍ଟ କରିଛନ୍ତି କିନ୍ତୁ ସେମାନେ ଫଳରୁ ସେମାନେ ଫଳରୁ ବଞ୍ଚିତ ହେଲେ। ସେଇଭଳି ଭାବରେ ଆମେ ଯେଉଁ ସ୍ଥିତିରେ ଥିଲେ ମଧ୍ୟ ଜଣେ ଯଦି ଭଗବାନଙ୍କର ପାଦପଦ୍ମରେ ଆଶ୍ରୟ ନେଇଛନ୍ତି ସେ କୌଣସି ସମୟରେ ବିଚଳିତ ହୁଅନ୍ତି ନାହିଁ, ନା ପ୍ରଭୁ ସେ ପ୍ରେମ ପ୍ରାପ୍ୟ ନୁହଁ ବିଜେପି ପ୍ରାପ୍ୟ ସେ ପ୍ରିୟମ ସ୍ଥିରବୁଦ୍ଧିର ସମ୍ମୁଖ ବ୍ରହ୍ମବିଦ ହେଉଛି କର୍ମ ସନ୍ନ୍ୟାସ, ପ୍ରଥମ ଅଧ୍ୟାୟରେ ଏ କର୍ମ ସନ୍ନ୍ୟାସ ବିଷୟରେ ବର୍ଣ୍ଣନା କରାଯିବ, ତେଣୁ ପ୍ରଥମରୁ ଷଷ୍ଠ ଅଧ୍ୟାୟ ପର୍ଯ୍ୟନ୍ତ ଏ ଛଅଟି ମୁଖ୍ୟତଃ କର୍ମଯୋଗ ବିଷୟରେ ବର୍ଣ୍ଣନା କରାଯାଇଛି, ଏବଂ ଅନ୍ତିମରେ ଭଗବାନ କହିବେ ଯେତେ ଭଗବାନ ସବୁ ଯେଉଁମାନେ ଯୁକ୍ତ ହେଉଛନ୍ତି ତାଙ୍କୁ ଶ୍ରେଷ୍ଠ ହେଉଛନ୍ତି ଯେଉଁମାନେ ନା ଯେଉଁମାନେ ଭକ୍ତିରେ ଭଗବାନ ସେଠି ଯୁକ୍ତ ହେଇଛନ୍ତି, ତେଣୁ ସପ୍ତମରୁ ବାର ଅଧ୍ୟାୟ ପର୍ଯ୍ୟନ୍ତ ଏ ହେଉଛି ଭକ୍ତି ବିଷୟରେ ଭଗବାନ କହିବେ, ଆମେ ଭଗବାନ ଭକ୍ତି କଲେ ହିଁ ଆମେ ଭଗବାନ ବିଷୟରେ ଜାଣିପାରିବା, ଅନ୍ୟ କୌଣସି ଉପାୟରେ ଭଗବାନଙ୍କୁ ପୂର୍ଣ୍ଣ ଭାବରେ ଆମେ ଜାଣିପାରିବା ନାହିଁ। ତେଣୁ ଆପଣମାନଙ୍କୁ ଅତି ଧନ୍ୟବାଦ, ଆପଣମାନେ ଏଠାରେ କୀର୍ତ୍ତନ ପ୍ରଦାନ କରୁଛନ୍ତି, ଭଗବାନଙ୍କ ସେବାରେ ନିଯୁକ୍ତ ରହୁଛନ୍ତି, ଭଗବାନ କହିଛନ୍ତି ଦ୍ୱିତୀୟ ଅଧ୍ୟାୟରେ ସ୍ୱଳ୍ପମତି ଅଛି ଧର୍ମ ସେ ପ୍ରାୟ ଭଗବ ଭୟ, ଯଦି ଜଣେ କିଛି ଅଳ୍ପ କିଛି ଭଗବାନ ପ୍ରତି କରିଛି ସେଇଟା ମଧ୍ୟ ତାକୁ ବହୁତ ବଡ଼ ବିପଦରୁ ରକ୍ଷା କରିପାରିବ। ତାର ଉଦାହରଣ ଭାଗବତ ଆମର ଷଷ୍ଠ ସ୍କନ୍ଧରେ ଅଜାମିଳ ଉପାଖ୍ୟାନ କଲେ। ଅଜାମିଳ ଅନେକ ପାପ କାର୍ଯ୍ୟ କରିଥିଲା, କିନ୍ତୁ ପିଲାଦିନେ ଯେଉଁ ଭଗବାନଙ୍କର ସେ ସେବା କରିଥିଲା ସେଥିପାଇଁ ଅନ୍ତିମରେ ମୃତ୍ୟୁ ସମୟରେ 88 ବର୍ଷ ବୟସ ଯେତେବେଳେ ହେଇଯାଇଛି ସେତେବେଳେ 3 ଜଣ ଯମଦୂତ ଆସି ତାକୁ ନେବା ପାଇଁ ବସିଛନ୍ତି। ଏବଂ ସେହି ସମୟରେ ସେ ତାଙ୍କ ପୁତ୍ର ଯେଉଁ ଦଶମ ପୁତ୍ର ତାକୁ ନାମ ଥିଲା ତାର ନାରାୟଣ, ସେ ନାରାୟଣ ନାମ ନେଇଛି। ଏବଂ ନାରାୟଣ ନାମ ନେବା ଦ୍ୱାରା ଭଗବାନ ନାରାୟଣଙ୍କର 4 ଜଣ ଦୂତ ଆସି ପହଞ୍ଚିଯାଇଛନ୍ତି ଏବଂ ତାକୁ ରକ୍ଷା କରିଛନ୍ତି। ତେଣୁ ଆମେ ଅତି କିଛି ଯଦି ଭଗବାନଙ୍କ ସେବାରେ କିଛି ଅଳ୍ପ କିଛି କରିଛେ ତଥାପି ସେ ଆମକୁ ବହୁତ ବଡ଼ ବିପଦରୁ ରକ୍ଷା କରିପାରିବେ। ତେଣୁ ଆଜି ଭଗବତୀତା।